ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହିତ ଚିଲିକା ହ୍ରଦର ସାମଗ୍ରିକ ବିକାଶ ସଙ୍ଗେ ସମନ୍ୱିତ ଯୋଜନାର ସମୀକ୍ଷା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଚିଲିକାର ଜୈବ ବିବିଧତାର ଭଣ୍ଡାର ଆଉ ସୁରକ୍ଷା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଚିଲିକା ଲାଗି ସ୍ୱତନ୍ତ୍ର ପର୍ଯ୍ୟଟନ ଯୋଜନା କରବାର୍କେ ବିଲ୍ ପରାମର୍ଶ ଦେଇଛନ୍। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫୁ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଆଜି ଉଦ୍ଘାଟନ ହେବା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ଜରିଏ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଏଥି 21ଟା ଜନଜାତୀୟ ମାତୃଭାଷା ଥି ଅଙ୍ଗନୱାଡ଼ିମାନଙ୍କେ ଛୁଆମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ଦିଆଯିବା। ଇତାର ସହିତ ବାଲ୍ୟ ବିବାହ ନିବାରଣ ଲାଗି ସାରା ରାଜ୍ୟ 100 ଦିନିଆ ଅଭିଯାନ, କିଶୋରୀ ଗର୍ଭଧାରଣ ରୋକବାର ଲାଗି ପଦକ୍ଷେପ, ବରଗଡ଼ ଜିଲ୍ଲା ବରପାଲିନ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଆଉ ବୌଦ୍ଧ ଓ କନ୍ଧମାଳନ ଷ୍ଟାଫ୍ କ୍ୱାର୍ଟର ବିଲ୍ ଉଦ୍ଘାଟନ କରାଯିବା। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତା ଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ଭିଭିଭୂମି ନିର୍ମାଣ ଥି ବ୍ୟବହାର ହେଉଥିବା ଦରବର ଦାମ ଧାରିଜ ବାବଦ ଆଲୋଚନା ବୈଠକ ହୋଇଯାଇଛି। ବୈଠକଟି ରାସ୍ତା ଓ କୋଠାବାଡ଼ି ତିଆରି କାମ ଥି ବ୍ୟବହାର ହେଉଥିବା ଦରବର ଗୁଣବତ୍ତା ଓ ତା'ର ଠିକ୍ ଦାମ ଧାରିଜ କରାଗଲେ ଭିଭିଭୂମିର ସ୍ଥାୟୀତ୍ୱ ବଢ଼ବାର ସହିତ ନିର୍ମାଣ ଖର୍ଚ୍ଚା କମ୍ ହୋଇପାରିବ ବୋଲି ବୈଠକଟି କୁହାଯାଇଛି। ନିର୍ମାଣ କାମମାନଙ୍କୁ ଆଧୁନିକ ସାମଗ୍ରୀର ବ୍ୟବହାର କରିବାର ଉପରେ ବିଲ୍ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜୋର୍ ଦେଇଛନ୍ତି। କର୍ତ୍ତବ୍ୟନିଷ୍ଠା ଆଉ କାର୍ଯ୍ୟଦକ୍ଷତା ଲାଗି 46 ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ କରାଯାଇଛି। କଟକନ ଗଲାକାଲି ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପଦକ ପ୍ରଦାନ କରିଛନ୍। ଏଥି କଳାହାଣ୍ଡି ଆଉ ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବ୍ରକୁଣ୍ଡା ଆଉ ଜିଆର୍ ରାଘବେନ୍ଦ୍ର ପୁରସ୍କୃତ ହୋଇଛନ୍ତି। ପୃଥିବୀର ସବୁନୁ ଲମ୍ବା ହୀରାକୁଦ ନଦୀବନ୍ଧାର ଥାପନାକେ ଆଜି 69 ବରଷ ପୁରିଛେ। 1957 ମସିହା ଥି ଆଜିର ଦିନେ ସ୍ୱାଧୀନ ଭାରତର ପହିଲା ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ହୀରାକୁଦ ବନ୍ଧାର ଉଦ୍ଘାଟନ କରିଥିଲେ। ଓଡ଼ିଶାର ଅଭିବୃଦ୍ଧି, ସମୃଦ୍ଧି, ସ୍ଥାୟୀତ୍ୱ ଓ ବିକାଶ ଦିଗେ ହୀରାକୁଦ ବନ୍ଧା ରାଇଜେ ବନ୍ୟା ନିୟନ୍ତ୍ରଣ, ଚାଷ, ଜଳସେଚନ, ଖାଦ୍ୟ ସୁରକ୍ଷାର ସହିତ ବିଦ୍ୟୁତ୍ ଉତ୍ପାଦନ କରିକି ଦେଶର ଭିନ୍ ଭିନ୍ ଇଲାକାକେ ଉଜ୍ଜଲ କରବାର ଦିଗେ ସାହାଯ୍ୟ କରୁଛି। ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂ ନୂଆପଡ଼ା ନଗଲାକାଲି ବିକାଶ କାମମାନଙ୍କର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ହୋଇଥିବା ସମୀକ୍ଷା ବୈଠକଟି ଉନ୍ନୟନ କମିଶନର ଶ୍ରୀ ସିଂ କିଛିଦିନ ଆଗରୁ ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଥିବା 1555 କୋଟି ଟଙ୍କାର ପ୍ରକଳ୍ପମାନଙ୍କର କାମର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ଜଳସେଚନ ଲାଗି ଦିଆଯାଇଥିବା 102 କୋଟି ଆଉ କୃଷକମାନଙ୍କର ଉନ୍ନତି ଲାଗି କାମ ସବୁ ତୁର୍ତ୍ତି ସାରବାର୍କେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ମଞ୍ଜୁର ହୋଇଥିବା ରାସ୍ତା ଆଉ କୋଠାବାଡ଼ି ତିଆରି କାମମାନଙ୍କୁ ତୁର୍ତ୍ତି ସାରବାର୍କେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ଆନିମେସନ୍ ସିନେମା ନିଲୁ ଲାଗି ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଆଉ ମନୋରଞ୍ଜନ ୱେବ୍ସ ବଜାର ବିଶ୍ୱସ୍ତରରେ ସଫଳତା ଆଣିଦେଇଛି। ଭାରତୀୟ କାହାଣୀମାନଙ୍କୁ ବିଶ୍ୱ ଚଳଚ୍ଚିତ୍ର ଶିଳ୍ପ ସାଙ୍ଗେ ଯୋଡ଼ବାର ଥି ୱେବ୍ସ ଫିଲ୍ମ ବଜାର ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି, ଯାହାର ଉଦାହରଣ ହେଉଛି ନିଲୁ ଫିଲ୍ମର ସଫଳତା। ଝାରସୁଗୁଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଗଲାକାଲି ଗୋଟିଏ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଆଜିକୁ ସୁରକ୍ଷିତ ରଖିବା କାଲି ପାଇଁ ବାର୍ତ୍ତା ସହିତ ପରିବେଶଗତ ଆଇନର ସାକ୍ଷରତା ଆଉ ସମ୍ପ୍ରଦାୟର ସୁରକ୍ଷା ଚେରେଷ୍ଟା ବାବଦ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ପୁରୀ ଶ୍ରୀମନ୍ଦିର ଆଇବାକାଲ ମକର ସଂକ୍ରାନ୍ତି ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ହେବା। ତାର ଆଗନୁ ଆଜି ମହାପ୍ରଭୁମାନଙ୍କ ନବାଙ୍କ ବେଶ ସହିତ ଚାଉଳ ମେଲାଣ ଆଉ ଫୁଲ ମେଲାଣ ଉତ୍ସବ ହେବା। ସେନ୍ତା ଧନୁ ସଂକ୍ରାନ୍ତିନୁ ମୂଲ ହୋଇଥିବା ମହାପ୍ରଭୁମାନଙ୍କର ପହିଲି ଭୋଗ ନୀତିର ଆଜ୍ ଶେଷ ଦିନ। ମାନେଶ୍ୱର ବ୍ଲକ ବତେମୁରା ଗୋକୁଳାନନ୍ଦ ଉଚ୍ଚ ବିଦ୍ୟାଳୟ ନାଲେଖା ମେଗା କ୍ୟାମ୍ପ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ତରଫୁ ହୋଇଥିବା କାର୍ଯ୍ୟକ୍ରମଟି ଭିନ୍ ଭିନ୍ କାରଣରୁ ଅଧାନୁ ପାଠ ଛାଡ଼ିଥିବା 41 ଜଣ ଛାତ୍ରଛାତ୍ରୀ ଇ କ୍ୟାମ୍ପକେ ଆସିକରି ନାଁ ଲେଖାଇଥିଲେ। ଡିୟୁଠାରେ ହୋଇଥିବା ଖେଲୋ ଇଣ୍ଡିଆ ବିଚ୍ ଗେମ୍ସରେ ସମ୍ବଲପୁରର ଝିଅ ପିୟୁ ଦାସଙ୍କୁ ସଫଳତା ମିଳିଛି। ପେଞ୍ଚାକ୍ ସିଲେଟ୍ ପ୍ରତିଯୋଗିତାଟି ସେ ଓଡ଼ିଶା ତରଫ ପ୍ରତିନିଧିତ୍ୱ କରିକି ଟିମ୍ ଇଭେଣ୍ଟସ୍ରେ ସ୍ୱର୍ଣ୍ଣ ଆଉ 60-65 କେଜି ବର୍ଗତି କାଂସ୍ୟ ପଦକ ଜିତିଛନ୍। ତାଙ୍କର ଏହି ସଫଳତା ସମ୍ବଲପୁର ସହିତ ସାରା ରାଇଜ୍ ଲାଗି ଗୌରବ ଆଣିଦେଇଛି। ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଆଇବା 28 ତାରିଖ ହେବାର୍କେ ଥିବା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପିଏମ୍ଏସ୍ଟିର ଆଡ୍ମିଟ୍ କାର୍ଡ ଆଇବା 21 ତାରିଖନୁ ମିଳିବା। ଏହି ପରୀକ୍ଷା ଲାଗି ଆବେଦନ କରିଥିବା 6 ଆଉ 9 ଶ୍ରେଣୀର ଛାତ୍ରଛାତ୍ରୀ ବୋର୍ଡ ୱେବ୍ସାଇଟ୍ନୁ ସେମାନଙ୍କର ଆପ୍ଲିକେସନ୍ ନମ୍ଘର, ରେଜିଷ୍ଟ୍ରେସନ୍ ନମ୍ଘର ନାୟତ ମା' ବାପାଙ୍କ ନାଁ ସହିତ ବିଦ୍ୟାଳୟ କୋଡ୍ ନମ୍ଘର ବ୍ୟବହାର କରିକି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଏହି ପରୀକ୍ଷା ସକାଳର 10 ବଜେନୁ ମୂଲ ହୋଇକରି 1 ବଜେ ତକ ଚାଲ୍ବା। ପାଣିପାଗ ରାଜ୍ୟ ଫେରଘାଏ ଶୀତର ପ୍ରଭାବ ବଢ଼ିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 4-5 ଦିନ ତକ ପାଗ ଏନ୍ତା ରହିବା। ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା, ବୌଦ୍ଧ ଆର୍ ଅନୁଗୁଳନ ଜବର ଶୀତ ହେବା ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।